ପ୍ରଥମ ରାଜାବଳୀ ଅଧ୍ୟାୟ ଦୁଇ। ଅନନ୍ତର ଦାଉଦଙ୍କର ମରଣକାଳ ସନ୍ନିକଟ ହୁଅନ୍ତେ ସେ ଆପଣା ପୁତ୍ର ସଲମନଙ୍କୁ ଆଜ୍ଞା ଦେଇ କହିଲେ, ମୁଁ ସମଗ୍ର ମର୍ତ୍ତର ମାର୍ଗରେ ଯାଉଅଛି, ଏହେତୁ ତୁମ୍ଭେ ବଳବାନ ହୁଅ ଓ ପୁରୁଷତ୍ୱ ପ୍ରକାଶ କର। ତୁମ୍ଭେ ଯାହା ଯାହା କରିବ ଓ ଯେକୌଣସି ସ୍ଥାନକୁ ଯିବ ସେସବୁରେ ଯେପରି କୁଶଳ ପ୍ରାପ୍ତ ହୁଅ, ଏଥିପାଇଁ ମୋସାଙ୍କ ବ୍ୟବସ୍ଥା ଲିଖିତ ବାକ୍ୟାନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ବିଧି ଓ ଆଜ୍ଞା ଓ ଶାସନ ଓ ପ୍ରମାଣ ବାକ୍ୟ ପାଳନ କରି ତାହାଙ୍କ ପଥରେ ଚାଲ ଓ ତାହାଙ୍କର ରକ୍ଷଣୀୟ ରକ୍ଷା କର। ତହିଁରେ ସଦାପ୍ରଭୁ ମୋ ବିଷୟରେ ଯାହା କହିଅଛନ୍ତି, ଯଥା ଯେବେ ତୁମ୍ଭ ସନ୍ତାନମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ଆମ୍ଭ ଛାମୁରେ ସତ୍ୟାଚରଣ କରିବାକୁ ଆପଣାପଣା ପଥରେ ସାବଧାନ ହେବେ, ତେବେ ଇସ୍ରାଏଲ୍ର ସିଂହାସନରେ ବସିବାକୁ ତୁମ୍ଭ ବଂଶରେ ଲୋକର ଅଭାବ ନହିବ, ଆଉ ସେ ଆପଣାର ଏହି ବାକ୍ୟ ସଫଳ କରିବେ। ଆହୁରି ସରୁଆର ପୁତ୍ର ଜୋଆବ ମୋ ପ୍ରତି ଯାହା କରିଅଛି, ମଧ୍ୟ ଇସ୍ରାଏଲ୍ର ଦୁଇ ସେନାପତି ନରର ପୁତ୍ର ଅବନର ଓ ଜେଥରର ପୁତ୍ର ଅମାସା ପ୍ରତି ଯାହା କରିଅଛି ତାହା ତୁମ୍ଭେ ଜାଣ। ସେମାନଙ୍କୁ ବଧ କରି ସନ୍ଧି ସମୟରେ ଯୁଦ୍ଧ ସମୟର ନ୍ୟାୟ ରକ୍ତପାତ କଲା, ଓ ସେହି ଯୁଦ୍ଧଯୋଗ୍ୟ ରକ୍ତ ଆପଣା କଟିସ୍ଥିତ ବନ୍ଧନୀରେ ଓ ପାଦସ୍ଥିତ ପାଦୁକରେ ଲଗାଇଲା। ଏହେତୁ ତୁମ୍ଭେ ଆପଣା ଜ୍ଞାନାନୁସାରେ ତାହା ପ୍ରତି ବ୍ୟବହାର କର, ଓ ତାହାର ପକ୍କକଷ ମସ୍ତକକୁ ଶାନ୍ତିରେ ପାତଳକୁ ଯିବା ପାଇଁ ନ ଦିଅ। ମାତ୍ର ଗିଲିୟଦୀୟ ବର୍ଷିଲୟର ପୁତ୍ରମାନଙ୍କ ପ୍ରତି ଦୟା ପ୍ରକାଶ କର, ଆଉ ତୁମ୍ଭ ମେଜରେ ଭୋଜନକାରୀମାନଙ୍କ ମଧ୍ୟରେ ସେମାନଙ୍କୁ ସ୍ଥାନ ଦିଅ, କାରଣ ମୁଁ ତୁମ୍ଭ ଭ୍ରାତା ଅବସାଲମଠାରୁ ପଳାଇବା ସମୟରେ ସେମାନେ ସେପରି ମୋ ନିକଟକୁ ଆସିଥିଲେ। ଆଉ ଦେଖ, ତୁମ୍ଭ ନିକଟରେ ବିନ୍ୟାମିନ୍ୟ ଗେରାର ପୁତ୍ର ବୋହୁରିମ୍ ନିବାସୀ ସିମି ଅଛି। ମୁଁ ମହନୈମ୍କୁ ଯିବା ଦିନ ସେ ମୋତେ ଦାରୁଣ ସାପରେ ସାପ ଦେଇଥିଲା, ମାତ୍ର ସେ ଜର୍ଦ୍ଦନ ନିକଟରେ ମୋତେ ଭେଟିବାକୁ ଆସିଥିଲା, ଓ ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରି ତାହାକୁ କହିଥିଲି, ମୁଁ ତୁମକୁ ଖଡ଼ଗରେ ବଧ କରିବି ନାହିଁ, ତୁମେ ତ ଜ୍ଞାନୀ ଲୋକ, ଏଣୁ ତାହାକୁ ନିରପରାଧ ମଣିବ ନାହିଁ, ଆଉ ତୁମ୍ଭର ତାହା ପ୍ରତି ଯାହା କର୍ତ୍ତବ୍ୟ ତାହା ବୁଝିବ, ଓ ତୁମ୍ଭେ ତାହାର ପକ୍କକଷ ମସ୍ତକ ରକ୍ତ ସହିତ ପାତଳକୁ ଆଣିବ। ଏଥିଉତ୍ତାରେ ଦାଉଦ ଆପଣା ପିତୃଲୋକଙ୍କ ସହିତ ଶୟନ କଲେ ଓ ଦାଉଦ ନଗରରେ କବର ପାଇଲେ। ଦାଉଦ ଇସ୍ରାଏଲ ଉପରେ 40 ବର୍ଷ ରାଜ୍ୟ କଲେ। ସେ 7 ବର୍ଷ ହିବ୍ରୋନରେ ରାଜ୍ୟ କଲେ ଓ 33 ବର୍ଷ ଜିରୁସାଲେମରେ ରାଜ୍ୟ କଲେ। ଅନନ୍ତର ସଲମନ ଆପଣାର ପିତା ଦାଉଦଙ୍କର ସିଂହାସନରେ ଉପବିଷ୍ଟ ହେଲେ, ଓ ତାଙ୍କର ରାଜ୍ୟ ଅତିଶୟ ଦୃଢ଼ ହେଲା। ତହିଁରେ ହଗିତ୍ର ପୁତ୍ର ଅଦନ୍ୟ ସଲମନଙ୍କର ମାତା ବତ୍ସେବା ନିକଟକୁ ଆସନ୍ତେ ସେ ପଚାରିଲେ, କୁଶଳରେ ଆସିଲ? ସେ ଉତ୍ତର କଲା, କୁଶଳରେ। ସେ ଆହୁରି କହିଲା, ମୋର ତୁମ୍ଭକୁ କିଛି କହିବାର ଅଛି। ବତ୍ସେବା କହିଲେ, କୁହ। ତେଣୁ ସେ କହିଲା, ତୁମ୍ଭେ ଜାଣ ଯେ ରାଜ୍ୟ ମୋହର ଥିଲା ଓ ମୁଁ ରାଜ୍ୟ କରିବି ବୋଲି ସମଗ୍ର ଇସ୍ରାଏଲ ମୋ ପ୍ରତି ଅନାଇ ଥିଲେ। ଯାହା ହେଉ, ରାଜ୍ୟ ବଦଳି ଯାଇ ମୋ ଭାଇଙ୍କର ହୋଇଅଛି, କାରଣ ତାହା ସଦାପ୍ରଭୁଙ୍କ ଆଡୁ ତାଙ୍କର ଥିଲା। ଏଣୁ ଏବେ ମୁଁ ତୁମକୁ ଗୋଟିଏ ନିବେଦନ କରୁଅଛି, ମୋତେ ନାସ୍ତି ନ କର। ବତ୍ସେବା ତାହାକୁ କହିଲେ, କୁହ। ତେଣୁ ସେ କହିଲା, ତୁମ୍ଭେ ଅନୁଗ୍ରହ କରି ସୁନେମିଆ ଅବିସରାକୁ ମୋ ସଙ୍ଗେ ବିବାହ ଦେବା ପାଇଁ ସଲମନ ରାଜାଙ୍କୁ କୁହ, ସେ ତ ତୁମକୁ ନାସ୍ତି କରିବେ ନାହିଁ। ଏଥିରେ ବତ୍ସେବା କହିଲେ, ଭଲ, ମୁଁ ତୁମ ପାଇଁ ରାଜାଙ୍କୁ କହିବି। ଏହେତୁ ବତ୍ସେବା ଅଦନୀୟ ନିମନ୍ତେ କହିବା ପାଇଁ ସଲମନ ରାଜାଙ୍କ ନିକଟକୁ ଗଲେ। ତେଣୁ ରାଜା ତାଙ୍କୁ ଭେଟିବା ପାଇଁ ଉଠି ପ୍ରଣାମ କଲେ ଓ ଆପଣା ସିଂହାସନରେ ବସି ରାଜମାତାଙ୍କ ନିମନ୍ତେ ଆସନ ରଖାଇଲେ। ତେଣୁ ସେ ତାଙ୍କର ଦକ୍ଷିଣ ପାଖରେ ବସିଲେ। ତେବେ ସେ କହିଲେ, ତୁମ୍ଭଠାରେ ମୋର ଏକ କ୍ଷୁଦ୍ର ନିବେଦନ ଅଛି, ମୋତେ ନାସ୍ତି ନ କର। ତେଣୁ ରାଜା ତାଙ୍କୁ କହିଲେ, ମୋର ମାତ, କୁହ, କାରଣ ମୁଁ ତୁମ୍ଭକୁ ନାସ୍ତି କରିବି ନାହିଁ। ଏଥିରେ ସେ କହିଲେ, ସୁନେମିଆ ଅବିସରାକୁ ତୁମ୍ଭ ଭାଇ ଅଦନ୍ୟ ସହିତ ବିବାହ ଦିଆଯାଉ। ତେଣୁ ସଲମନ ରାଜା ଉତ୍ତର କରି ଆପଣା ମାତାଙ୍କୁ କହିଲେ, ତୁମ୍ଭେ ଅଦନ୍ୟ ନିମନ୍ତେ ସୁନେମିଆ ଅବିସରାକୁ କାହିଁକି ମାଗୁଅଛ? ତାହା ପାଇଁ ରାଜ୍ୟ ମଧ୍ୟ ମାଗ, କାରଣ ସେ ତ ମୋର ବଡ଼ ଭାଇ। ହଁ, ତାହା ପାଇଁ ପୁଣି ଅବିଆଥର ଯାଜକ ଓ ସରୁଆର ପୁତ୍ର ଜୋଆବ ପାଇଁ ମଧ୍ୟ ମାଗ। ସେତେବେଳେ ସଲମନ ରାଜା ସଦାପ୍ରଭୁଙ୍କ ନାମରେ ଶପଥ କରି କହିଲେ, ଯେବେ ଅଦନ୍ୟ ଏହି କଥା ଆପଣା ପ୍ରାଣ ବିରୁଦ୍ଧରେ କହି ନ ଥାଏ, ତେବେ ପରମେଶ୍ୱର ମୋତେ ସେହି ଦଣ୍ଡ ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ। ଏହେତୁ ଯେଉଁ ସଦାପ୍ରଭୁ ନିଜ ପ୍ରତିଜ୍ଞାନୁସାରେ ମୋତେ ସୁସ୍ଥିର କରି ମୋ ପିତା ଦାଉଦଙ୍କ ସିଂହାସନରେ ମୋତେ ବସାଇଅଛନ୍ତି ଓ ଯେ ମୋ ଗୃହ ଦୃଢ଼ କରିଅଛନ୍ତି, ତାହାଙ୍କ ଜୀବତ ଥିବା ପ୍ରମାଣେ ଅଦନ୍ୟ ନିଶ୍ଚୟ ଆଜି ହତ ହେବ। ଏ ଉତ୍ତାରେ ସଲମନ ରାଜା ଜିହୋୟାଦାର ପୁତ୍ର ବନାୟାକୁ ପଠାଇଲେ, ତେଣୁ ସେ ତାହାକୁ ଆକ୍ରମଣ କରନ୍ତେ ସେ ମଲା। ଅନନ୍ତର ରାଜା ଅବିଆଥର ଯାଜକକୁ କହିଲେ, ତୁମ୍ଭେ ଅନାଥତ୍କୁ ଆପଣା କ୍ଷେତ୍ରକୁ ଯାଅ, କାରଣ ତୁମ୍ଭେ ମୃତ୍ୟୁଯୋଗ୍ୟ। ମାତ୍ର ମୁଁ ତୁମକୁ ବର୍ତ୍ତମାନ ବଦ୍ଧ କରିବି ନାହିଁ। ଯେହେତୁ ତୁମ୍ଭେ ମୋ ପିତା ଦାଉଦଙ୍କ ସମ୍ମୁଖରେ ପ୍ରଭୁ ସଦାପ୍ରଭୁଙ୍କ ସିନ୍ଧୁକ ବହିଥିଲ, ଆହୁରି ମୋ ପିତାଙ୍କ ସମସ୍ତ ଦୁଃଖଭୋଗରେ ଦୁଃଖଭୋଗ କରିଥିଲ, ଏ ନିମନ୍ତେ ସଦାପ୍ରଭୁ ସିଲୋରେ ଏଲିର ବଂଶ ବିଷୟରେ ଯାହା କହିଥିଲେ ତାଙ୍କର ସେହି ବାକ୍ୟ ସିଦ୍ଧ କରିବା ପାଇଁ ସଲୋମନ ଅବିଆଥରକୁ ସଦାପ୍ରଭୁଙ୍କ ଯାଜକ କର୍ମରୁ ଦୂର କରିଦେଲେ। ଏ ଉତ୍ତରେ ଜୋଆବ ନିକଟରେ ସମ୍ବାଦ ଉପସ୍ଥିତ ହେଲା, କାରଣ ଜୋଆବ ଯଦ୍ୟପି ଅବସାଲମର ଅନୁଗାମୀ ହେବା ପାଇଁ ବିପଦଗାମୀ ହୋଇନଥିଲା, ତଥାପି ଅଦନ୍ୟର ଅନୁଗାମୀ ହେବା ପାଇଁ ବିପଦଗାମୀ ହେଲା। ସେଥିସକାଶୁ ଜୋଆବ ସଦାପ୍ରଭୁଙ୍କ ତମ୍ବୁକୁ ପଳାଇ ଯଜ୍ଞବେଦୀର ଶୃଙ୍ଗ ଅବଲମ୍ବନ କଲା। ଏ ଉତ୍ତରେ ଦେଖ, ଜୋଆବ ସଦାପ୍ରଭୁଙ୍କ ତମ୍ବୁକୁ ପଳାଇ ବେଦୀ ନିକଟରେ ଅଛି, ଏହି ସମ୍ବାଦ ସଲୋମନ ରାଜାଙ୍କୁ ଦିଆଯାନ୍ତେ ସେ ଜିହାଦର ପୁତ୍ର ବନାୟାକୁ ପଠାଇ କହିଲେ, ଯାଅ ତାକୁ ଆକ୍ରମଣ କର। ତେଣେ ବନାୟା ସଦାପ୍ରଭୁଙ୍କ ତମ୍ବୁକୁ ଯାଇ ତାହାକୁ କହିଲା, ରାଜା କହିଅଛନ୍ତି ବାହାରକୁ ଆସ, ମାତ୍ର ସେ କହିଲା, ନା ମୁଁ ଏଠାରେ ମରିବି। ଏଥିରେ ବନାୟା ପୁଣି ରାଜାଙ୍କ ନିକଟକୁ ସମ୍ବାଦ ଆଣି କହିଲା, ଜୋଆବ ଏପରି କହିଲା ଓ ମୋତେ ଏପରି ଉତ୍ତର ଦେଲା। ତେବେ ରାଜା ତାହାକୁ କହିଲେ, ସେ ଯେପରି କହିଅଛି ସେପରି କର, ତାହାକୁ ଆଘାତ କର ଓ ତାହାକୁ କବର ଦିଅ। ତହିଁରେ ଜୋଆବ ଅକାରଣରେ ଯେଉଁ ରକ୍ତପାତ କରିଅଛି ତହିଁରେ ଅପରାଧ ତୁମ୍ଭେ ମୋଠାରୁ ଓ ମୋ ପିତୃଗୃହରୁ ଦୂର କରିବ। ପୁଣି ସଦାପ୍ରଭୁ ତାହାର ରକ୍ତପାତର ଅପରାଧ ତାହାର ନିଜ ମସ୍ତକରେ ବର୍ତ୍ତାଇବେ, କାରଣ ସେ ମୋ ପିତା ଦାଉଦଙ୍କ ଅଜ୍ଞାତ ସାରରେ ଆପଣାଠାରୁ ଧାର୍ମିକ ଓ ଉତ୍ତମ ଇସ୍ରାଏଲର ସେନାପତି ନରର ପୁତ୍ର ଅବନର ଓ ଜିହୁଦାର ସେନାପତି ଜେଥର ପୁତ୍ର ଅମାସା ଏ ଦୁଇ ଜଣଙ୍କୁ ଆକ୍ରମଣ କରି ଖଡ୍ଗରେ ବଦ୍ଧ କରିଥିଲା। ତେଣୁ ସେମାନଙ୍କ ରକ୍ତପାତର ଅପରାଧ ଜୋଆବର ମସ୍ତକରେ ଓ ସଦାକାଳ ତାହାର ବଂଶର ମସ୍ତକରେ ବର୍ତ୍ତିବ, ମାତ୍ର ଦାଉଦଙ୍କ ପ୍ରତି ଓ ତାଙ୍କ ବଂଶ ପ୍ରତି ଓ ତାଙ୍କ ଗୃହ ପ୍ରତି ଓ ତାଙ୍କ ସିଂହାସନ ପ୍ରତି ସଦାପ୍ରଭୁଙ୍କଠାରୁ ସଦାକାଳ ଶାନ୍ତି ବର୍ତ୍ତିବ। ଏ ଉତ୍ତାରେ ଜୋଆବର ପୁତ୍ର ବନାୟା ଯାଇ ତାହାକୁ ଆକ୍ରମଣ କରି ବଦ୍ଧ କଲା ଓ ପ୍ରାନ୍ତରସ୍ଥ ତାହାର ନିଜ ଗୃହରେ ତାହାକୁ କବର ଦିଆଗଲା। ପୁଣି ରାଜା ତାହାର ପଦରେ ଜୋଆବର ପୁତ୍ର ବନାୟାକୁ ସେନାପତି କରି ନିଯୁକ୍ତ କଲେ ଓ ରାଜା ଅବିଆଥର ପଦରେ ସାଦକକୁ ଯାଜକ କରି ନିଯୁକ୍ତ କଲେ। ଏ ଉତ୍ତାରେ ରାଜା ଲୋକ ପଠାଇ ସିମିକି ଡକାଇ କହିଲେ, ଜିରୁସାଲେମରେ ଆପଣା ପାଇଁ ଏକ ଗୃହ ନିର୍ମାଣ କରି ସେଠାରେ ବାସ କର, ଆଉ ସେଠାରୁ ଅନ୍ୟ କୌଣସି ସ୍ଥାନକୁ ଯାଅ ନାହିଁ, କାରଣ ତୁମ୍ଭେ ଯେଉଁଦିନ ବାହାରି କିଦ୍ରୋଣ ନଦୀ ପାର ହେବ ସେହିଦିନ ତୁମ୍ଭେ ନିତାନ୍ତ ମରିବ, ଏହା ନିଶ୍ଚୟ ଜାଣ। ତୁମ୍ଭ ରକ୍ତପାତର ଅପରାଧ ତୁମ ନିଜ ମସ୍ତକରେ ବର୍ତ୍ତିବ। ତହିଁରେ ସିମି ରାଜାଙ୍କୁ କହିଲା, ଏ ଉତ୍ତମ କଥା, ମୋ ପ୍ରଭୁ ମହାରାଜ ଯେପରି କହିଅଛନ୍ତି ଆପଣଙ୍କ ଦାସ ସେପରି କରିବ। ଏଣୁ ସିମି ଅନେକ ଦିନ ଜିରୁସାଲେମରେ ବାସ କଲା। ଅନନ୍ତର ତିନି ବର୍ଷ ଶେଷରେ ସିମିର ଦାସମାନଙ୍କ ମଧ୍ୟରୁ ଦୁଇଜଣ ମାଖାର ପୁତ୍ର ଗାଥିୟ ରାଜା ଆଖିସ୍ ନିକଟକୁ ପଳାଇଲେ। ଏଥିରେ ଲୋକେ ସିମିକି ଜଣାଇ କହିଲେ, ଦେଖ ତୁମ୍ଭ ଦାସମାନେ ଗାଥ ନଗରରେ ଅଛନ୍ତି। ତେଣୁ ସିମି ଉଠି ଗର୍ଦ୍ଧବଶ ଯାଇ ଆପଣା ଦାସମାନଙ୍କୁ ଅନ୍ୱେଷଣ କରିବା ପାଇଁ ଗାଥ ନଗରକୁ ଆଖିସ୍ କତି ଗଲା। ପୁଣି ସିମି ଯାଇ ଗାଥରୁ ଆପଣା ଦାସମାନଙ୍କୁ ଆଣିଲା। ତେଣୁ ସଲୋମନଙ୍କୁ ସମ୍ବାଦ ଦିଆଗଲା ଯେ ସିମି ଜିରୁସାଲେମରୁ ଗାଥକୁ ଯାଇଥିଲା, ପୁଣି ଫେରିଆସିଅଛି। ଏଥିରେ ରାଜା ଲୋକ ପଠାଇ ସିମିକି ଡକାଇ ତାହାକୁ କହିଲେ, ତୁମ୍ଭେ ଯେଉଁଦିନ ବାହାରି ଅନ୍ୟ କୌଣସି ସ୍ଥାନରେ ଭ୍ରମଣ କରିବ ସେହିଦିନ ତୁମ୍ଭେ ନିତାନ୍ତ ମରିବ, ଏହା ନିଶ୍ଚୟ ଜାଣ। ମୁଁ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଶପଥ କରାଇ ତୁମ୍ଭ ବିପକ୍ଷରେ କ'ଣ ଏହି ସାକ୍ଷ୍ୟ ଦେଇନାହିଁ? ଆଉ ତୁମ୍ଭେ ମୋତେ କହିଥିଲ ମୁଁ ଯେଉଁ କଥା ଶୁଣିଲି ତାହା ଉତ୍ତମ। ତେବେ ତୁମ୍ଭେ ସଦାପ୍ରଭୁଙ୍କ ଶପଥ ଓ ତୁମ୍ଭ ଦତ୍ତ ମୋହର ଆଜ୍ଞା କିହେତୁ ପାଳନ ନ କଲ? ରାଜା ଆହୁରି ସିମିକି କହିଲେ, ମୋର ପିତା ଦାଉଦଙ୍କ ପ୍ରତି ତୁମ୍ଭର କୃତ ଯେ ସକଳ ଦୁଷ୍ଟତା ବିଷୟ ତୁମ୍ଭ ମନ ପ୍ରମାଣ ଦିଏ ତାହା ତୁମ୍ଭେ ଜାଣୁଅଛ, ଏହେତୁ ସଦାପ୍ରଭୁ ତୁମ୍ଭ ଦୁଷ୍ଟତା ତୁମ୍ଭ ନିଜ ମସ୍ତକରେ ବର୍ତ୍ତାଇବେ, ମାତ୍ର ସଲୋମନ ରାଜା ଆଶୀର୍ବାଦ ପ୍ରାପ୍ତ ହେବ ଓ ସଦାପ୍ରଭୁଙ୍କ ସମ୍ମୁଖରେ ଦାଉଦଙ୍କ ସିଂହାସନ ଅନନ୍ତକାଳ ସ୍ଥିରୀକୃତ ହେବ। ଏ ଉତ୍ତାରେ ରାଜା ଜିହାଦର ପୁତ୍ର ବନାୟାକୁ ଆଜ୍ଞା କରନ୍ତେ ସେ ଯାଇ ତାହାକୁ ଆକ୍ରମଣ କଲା, ତେଣୁ ସେ ମଲା। ଏହି ରୂପେ ସଲୋମନଙ୍କ ହସ୍ତରେ ରାଜ୍ୟ ଦୃଢ଼ ହେଲା।